ହେଲୋ ବୋରି ହେଲୋ ହଁ ମୁଁ ପ୍ରମୋଦ କୁମାର ଆମର ବସିବି ୱାନ୍ରେ ଅଛି ଆଉ ଅଳିଆ କାହିଁକି ଆମର ସଫା ହେଇଯାଉନି ଡେଲି ସବୁ ଅଳିଆ ଥାଉଛି ସପ୍ତାହ ଥରେ ସଫା କରିବା କଥା ଖରା ହେଉନି ଗାଡ଼ି ଆସୁନି ସବୁ ଯାଦୁଆରେ ସବୁ ରଖିଥାଉଛନ୍ତି ବସ୍ତାରେ ପୁରେଇକି ସବୁବେଳେ କ'ଣ ଅଳିଆଟାକୁ ସଫା ହେଲେ ସିନା ଭଲ ଲାଗିବ ରାସ୍ତାଘାଟ ସବୁ ପରିଷ୍କାର ହେଇପାରୁନି କିଛି ନାହିଁ ଖାଇବା ଡ୍ରେନ୍ରେ ବି ମଇଳା ଜମି ଯାଉଛି ସେ ଅଳିଆ ପଶିଛି ସବୁ ଲୋକ ବାଧ୍ୟ ହେଇକି ରାସ୍ତା ଉପରେ ପକଉଛନ୍ତି ଅଳିଆ କେତେ ଦିନ ବସ୍ତାରେ ପୁରେଇ ରଖିବେ ସେଥିପାଇଁ ସେ ରାସ୍ତା ଉପରେ ଜମା କରୁନି ଅଳିଆ ଅଳିଆ ଗାଡ଼ିଟା ଆସିଲେ ସିନା ଭଲ ହୁଅନ୍ତା ସଫା କରିଯାଆନ୍ତା ସପ୍ତାହ ପରେ ସେଇ ତ ଆମେ କେତେ କମ୍ପ୍ଲେନ୍ ଦେଲୁ ମାସ୍କ ରୁପ ହେଲେ କମ୍ପ୍ଲେନ୍ ଦେଲୁ ମାଆ ଗାଡ଼ି ଆସୁନି ହଁ ଯାଉଛି କହୁଛନ୍ତି ଆସୁନି କମେ ସେଇଟା ହେଉଛି ଆଉ ଡ୍ରେନ୍ ବି କାମ ଆମର ହେଇନି ସେପଟେ ଆଉ ଗୋଟେ ଡ୍ରେନ୍ ହେବାର ଅଛି ଚାଲିଛି କାମ ହବ ବୋଲି ଗୋଟେ ସନ୍ତୋଷୀ ନଗର ପଟେ ସେପଟେ ଯାଇଥିଲୁ ସେପଟେ ବି ଆମେ କହିଥିଲୁ ଡ୍ରେନ୍ ଫ୍ରେନ୍ କାମ ଚାଲିଲା ଛୋଟ ଏମିତି ଡ୍ରେନ୍ରେ ଆମ ଏପଟେ ବି କରିବା ପାଇଁ କହୁଛନ୍ତି ଛୋଟ ହଉ ମଧ୍ୟ ଡ୍ରେନ୍ଟା ଟିକେ ଦରକାର କାମ କରିବା ପାଇଁ ଆଉ କ'ଣ ହଉ ସାର୍ ରଖୁଛୁ ଏଇଟା କେମିତି ସମାଧାନ ହେବ ସେଇଟା କରିବେ ବୁଝିକିରି କହିବେ।